ଆଲୋ ଏ ସବିତା, ଏତେ ତରବର ହେଇ ଆସୁଛୁ, କୁଆଡେ ଯାଇଥିଲୁ କି?
କଣ କହିବି ଲୋ କବିତା, ସକାଳୁ ସକାଳୁ ଝିଅର 3-4 ଥର ତରଳ ଝାଡ଼ା ହେଲାଣି, ସେଇଥିପାଇଁ ମୁଁ ଆଶା ଦିଦିଙ୍କ ପାଖକୁ ଯାଇଥିଲି।
ଆଲୋ ମୋ ପୁଅର ମଧ୍ୟ 2 ଥର ପତଳା ଝାଡ଼ା ହେଲାଣି, କୋଳରେ ଜମା ରହୁନି ବୋଲି ଦାଣ୍ଡ ଆଡିକି ବୁଲେଇବାକୁ ଆଣିଥିଲି। ଆଲୋ ହଁ, ଆଶା ଦିଦିଙ୍କ ସହିତ ଦେଖା ହେଲା ଟି? କଣ କହିଲେ?
ଆଶା ଦିଦି ORS ଆଉ ଜିଙ୍କ ବଟିକା ଦେଇଛନ୍ତି।
ଏ ସବିତା, ତୋ ଝିଅ କିଏ ନା ମୋ ପୁଅ କିଏ? ଦେଲୁ ଦେଲୁ, ଏ ORS ବଟିକାରୁ ଟିକେ ମୋ ପୁଅକୁ ଖୁଆଇ ଦିଅନ୍ତିନି।
ଆରେ ତୋ ପୁଅ ବି ଖାଇବ, ଆଶା ଦିଦି ଅଧିକା ଦେଇଛନ୍ତି, କିନ୍ତୁ ଏମିତି ନୁହେଁ, ତାକୁ ତିଆରି କରିବାକୁ ପଡିବ।
ତିଆରି କରିବାକୁ ପଡିବ? କଣ ତିଆରି କରିବାକୁ ପଡିବ?
ଆରେ ଏଇଟା ହେଲା ORS, ଏଇଟାକୁ ତିଆରି କରିବା ପୂର୍ବରୁ ସାବୁନରେ ହାତ ଧୋଇବାକୁ ପଡିବ। ତାପରେ ଗୋଟେ ସଫା ପାତ୍ରରେ ପାଣି ନେଇ ତାକୁ ଭଲ ଭାବରେ ଫୁଟେଇବ, ଛାଣି ଥଣ୍ଡା କରିବ। ଥଣ୍ଡା ହେଲା ପରେ ସେଥିରୁ 1 ଲିଟର ପାଣି ଗୋଟିଏ ସଫା ପାତ୍ରରେ ଢାଳି ସେଥିରେ ORS ପ୍ୟାକେଟକୁ ମିଶେଇବାକୁ ପଡିବ।
ତାପରେ
ସେଇ ORS ପାଣିକୁ ଛୁଆକୁ ବାରମ୍ବାର ପିଏଇବାକୁ ପଡିବ। ହଁ ଜାଣିଥାଉ, ଏଇ ORS ପାଣିକୁ 24 ଘଣ୍ଟା ଭିତରେ ପିଏଇବାକୁ ପଡିବ। 24 ଘଣ୍ଟା ପରେ ବଳକା ORS ପାଣି ଛୁଆକୁ ନ ପିଆଇ ଫୋପାଡି ଦେବା ଉଚିତ, ଦରକାର ହେଲେ ପୁଣି ଥରେ ତିଆରି କରି ଛୁଆକୁ ପିଆଇବାକୁ ପଡିବ। ତା ସହିତ ଏଇ ଜିଙ୍କ ବଟିକାକୁ ବୟସ ଅନୁସାରେ ପ୍ରତିଦିନ ଗୋଟିଏ କିମ୍ବା ଫାଳେ ଲେଖାଏ 14 ଦିନ ପର୍ଯ୍ୟନ୍ତ ଖୁଆଇବୁ।
ଆଲୋ, ଏ ORS ପାଣି ପିଇଲେ ପତଳା ଝାଡ଼ା ଭଲ ହେଇଯିବ?
ହଁ, ଅତ୍ୟଧିକ ପତଳା ଝାଡ଼ାକୁ କମେଇବା ସହିତ ଛୁଆ ହରେଇଥିବା ଜଳୀୟ ଅଂଶକୁ ପୂରଣ କରିଥାଏ।
ସତରେ? ଏ ସବିତା, ଦେଲୁ ଦେଲୁ, ମତେ ଗୋଟିଏ ORS ଦେଲୁ, ତୁ ଯେମିତି କହିଲୁ ମୁଁ ଠିକ ସେମିତି ତିଆରି କରି ଛୁଆକୁ ପିଆଇବି।
ନେ, ଆଉ ଗୋଟେ କଥା ଜାଣିରଖ, ଛୁଆକୁ ପତଳା ଝାଡ଼ା ହେଲେ ମଧ୍ୟ ମା କ୍ଷୀର କିମ୍ବା ଖାଦ୍ୟ ବନ୍ଦ କରିବୁ ନାହିଁ। ତା ସହିତ ଭଲ ହେଲା ପରେ ପୂର୍ବରୁ ସେ ଯେତିକି ଥର ଖାଦ୍ୟ ଖାଉଥିଲା ଆଉ ଗୋଟିଏ ଥର ଅଧିକା 2 ସପ୍ତାହ ପର୍ଯ୍ୟନ୍ତ ଖୁଆଇବୁ। କଣ ପାଇଁ କହିଲୁ?
କଣ ପାଇଁ?
ଆଲୋ, ମା କ୍ଷୀର ସହିତ ଅଧିକା ଗୋଟିଏ ଥର ଖୁଆଇଲେ ଛୁଆର ସ୍ୱାସ୍ଥ୍ୟ ଖୁବ୍ ଶୀଘ୍ର ପୂର୍ବ ଅବସ୍ଥାକୁ ଫେରି ଆସିବ।
ସତରେ କିଲୋ?
ଆଲୋ ହଁ ଲୋ।
ହଁ ଶ୍ରୋତା ବନ୍ଧୁ, ଛୁଆକୁ ପତଳା ଝାଡ଼ା ହେଲେ ସାଙ୍ଗେ ସାଙ୍ଗେ ORS ପାଣି ଓ ଜିଙ୍କ ବଟିକା ଦେବା, ଯଦି ନ କମିଲା ସାଙ୍ଗେ ସାଙ୍ଗେ ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ଯୋଗାଯୋଗ କରିବା। ମନେ ରଖ, ଛୁଆର ଜୀବନ ସବୁଠୁ ମୂଲ୍ୟବାନ। ଆପଣଙ୍କ ମୋବାଇଲ ଫୋନରେ 3 ନମ୍ବର ବଟନକୁ ଦବେଇ ଆପଣଙ୍କ ମତାମତ ଜଣେଇ ପାରିବେ। ଧନ୍ୟବାଦ।